वासुदेवाय, ओम नमो भगवते वासुदेवाय। श्रीमद्भागवतम दशम स्कंध सत्तरीध्याय श्री शुकोवाच। भगवान अध्याय भगवान की भाई नारद मुनि सब देखते भगवान विभिन्न गृह भगवान एक समय विभिन्न स्थान विभिन्न कार्य कर सत्र अध्याय वर्णना करगवान दिनचर्या कौन रखी तेणु भगवान ये भाव वर्णना कराऊे अथो सस्योपृताया कुकुटा कुजतोपा असपन भूतकंठ्यपतिमाधव्यो विहरा विरहातुरा। भगवान जो 16,108 रानी के सहित महल रात्रि जापन करुले सका गले कुकुड़ार जो ध्वनि शुणी तेणु से राणी मैंने सब अभिशाप प्रदान करती तुम सब मरी जाओ तुमको मार दिंतु ये भाव में कहीं भगवान विच्छेद से सहय कर पारती ना विरहातुरा तेणु कितु भगवान जो जान लें ब्रह्म मुहूर्त हो गला सूर्य उदय देढ़ घंटा पूर्वटा हूँ ब्रह्म मुहूर्त तेणु से ब्रह्म मुहूर्त उठी सब निजे जदि से भगवान से निजे निजक ध्यान करुले भाव में से देख दौले कि समस्ते ये ब्रह्म मुहूर्त उठी तर कार्य आरंभ करेंगे तेणु भगवान जदि 16,108 टी महल एक समय रोते किंतु सका जो राजसभा जीवार होता से समय समस्ते समय 16,108 रथ आस उपस्थित होता सब स्थान सब महल गोटे गोटे रथ उपस्थित होता एवं सातकी एवं उद्धव एम निजक विस्तार करते समस्ते से उपस्थित होते भगवान सारथी एवं उद्धवर हाथ धरिकी दक्षिण हस्त द्वारा धारण कर रथ को प्रवेश कर रथ को जाऊले से सभा को जाऊले राजसभा जो राज्यसभा हूँ किभली सुधर्मा सभा जोटा देवलोक सुधर्मा सभा छटी उर्मी न था कही कौन कौन ना क्षुधा तृषा शोक मोह जरा मृत्यु ये सब ये सब न था जो मैंने से समय रही था से सब न था तेणु ये प्रश्न आस 16,108 पहुँचले कि ना ना आम आचार्य जन टीका कौन जोबले जाने जड़े केवल जड़े समस्ते जन को देखुं अन्न जन को देख पार ना एवं जोबले सुधर्मा सभा पाखे पहुँचे समस्ते मिसिक एक हो जाती भगवान गोटे रूप से आसिक सभा प्रवेश कर भाव में राजसभा कार्य चलता समय जड़े व्यक्ति आसी उपस्थित हेले एवं सी कहले जे जो जरासंध जरासंध जहाँ को भगवान 17 थर हरैथिले एवं अष्टादश बार से युद्ध रु पलायन करथिले भगवान गोटे प्रसिद्ध नाम हूँ रणचोर दक्षिणात्य से मंदिर अच्छे जो भगवान रणचोर हिसाब से पूजित होती से जने से जरासंध से 20,800 राजा को बंदी कर रखी गोटे थर तर महाभैरव पाखे बड़ी को पकड़ चिंता करे कहीं बड़ी पकड़े से अधिक बल प्राप्त हे से राजा मैंने गोटे दूत को प्रेरण करते भगवान पाक भगवान को निवेदन करते से उद्धार करने तेणु द्वारकावासी मैंने चाहिए ठीक अच्छे आम जरासंध उपर आक्रमण कर जरासंध को हत्या करवा उद्धार करवा एक चिंता कर समय नारद मुनि आसी पहुँचले नारद मुनि आसी कहले नारद मुनि देखी भगवान सम्मान प्रदर्शन कले विभिन्न प्रकार कुशल प्रश्न कले पचारे आप सब स्थान भ्रमण कर पांडव मान कुशल मत कहतु ତେଣୁ ନାରଦ ମୁନି କହିଲେ ଆପଣ ତ ସବୁ ଜାଣନ୍ତି, ଆପଣ ସ୍ୱୟଂ ଭଗବାନ, ଆପଣ କିଛି ଅଜଣା ନାହିଁ। ତେଣୁ ରାଜା ଯୁଧିଷ୍ଠିର ମହାରାଜ ସେ ଚାହୁଁଛନ୍ତି ଯେ ରାଜସ୍ୱ ଯଜ୍ଞ କରିବା ପାଇଁ, କାହିଁକି ନା ସେ ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ଯେ ପ୍ରକୃତରେ ଆପଣ ହିଁ ସର୍ବପୂଜ୍ୟ, ଆପଣ ହିଁ ଅଗ୍ରପୂଜ୍ୟ, ଏଇଟା ଆପଣଙ୍କ କୃପା ହେଲେ ସେ ସମ୍ଭବ ହେବ। ତେଣୁ ଆପଣ ହସ୍ତିନାପୁର ବା ଇନ୍ଦ୍ରପ୍ରସ୍ଥକୁ ଗମନ କରନ୍ତୁ। ଇନ୍ଦ୍ରପ୍ରସ୍ଥରେ ସେତେବେଳେ ଯୁଧିଷ୍ଠିର ମହାରାଜ ଥିଲେ, ତେଣୁ ସେମାନେ ଦୁବିଧା ଆସିଲା ଯେ କ'ଣ କରାଯିବ, ଆଗ ସେଠିକି ଯିବେ ନା ଏପଟକୁ ଯିବେ। ଏହି ସମୟ ଚିନ୍ତା କରିବା ସମୟରେ ତେଣୁ ଭଗବାନ ଉଦ୍ଧବଙ୍କୁ ପ୍ରଶ୍ନ ପଚାରିଲେ। ଉଦ୍ଧବ ଯେଉଁ କିଏ ହେଉଛନ୍ତି, ବୁଦ୍ଧି ସପ୍ତମ ଉଦ୍ଧବ ହେଉଛନ୍ତି, ବୃଷ୍ଣିମାନଙ୍କ ମନ୍ତ୍ରୀମାନଙ୍କ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ ଏବଂ ବହୁତ ବୁଦ୍ଧିମାନ ବ୍ୟକ୍ତି। ସେ ହେଉଛନ୍ତି ସାକ୍ଷାତ ବୃହସ୍ପତିଙ୍କର ଶିଷ୍ୟ ଏବଂ ଭଗବାନଙ୍କର ଅତି ପ୍ରିୟ ବର୍ଣ୍ଣନା କରାଯାଇଛି ଉଦ୍ଧବଙ୍କ ବିଷୟରେ। ତେଣୁ ଭଗବାନ ଯଦିଓ ସବୁ ଜାଣନ୍ତି, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ଯଶ ପ୍ରଦାନ କରିବା ପାଇଁ ଭଗବାନ ପଚାରୁଛନ୍ତି, ହେ ଉଦ୍ଧବ ମୋର ବର୍ତ୍ତମାନ କ'ଣ କର୍ତ୍ତବ୍ୟ। ତେଣୁ ଉଦ୍ଧବ ସେ କଥା କହୁଛନ୍ତି, ପ୍ରଭୁ ଆପଣ ସବୁ ଜାଣନ୍ତି, କିନ୍ତୁ ଯଦିଓ ଆପଣ ପଚାରୁଛନ୍ତି, ତେଣୁ ଆପଣଙ୍କ ପ୍ରଶ୍ନର ମୁଁ ଉତ୍ତର ଏହିଭଳି ଭାବେ ଦେବି ଯେ ଆପଣ ବର୍ତ୍ତମାନ ପ୍ରଥମେ ଯାଆନ୍ତୁ। କାରଣ ସିଏ ଉଦ୍ଧବ ଜାଣିଥିଲେ, ଗର୍ଗମୁନିଙ୍କ ଠାରୁ ସେ ଜାଣିଥିଲେ ଯେ ପ୍ରକୃତରେ ଜରାସନ୍ଧ ସିଏ ଭୀମ ଦ୍ୱାରା ହିଁ ହତ୍ୟା ମୃତ୍ୟୁବରଣ କରିବ, ଅନ୍ୟ କେହି ତାକୁ ମାରିପାରିବେ ନାହିଁ। ଯେତେ ସୈନ୍ୟ ପଠେଇଲେ ମଧ୍ୟ, ଯେତେ ଯାହା କଲେ ମଧ୍ୟ ସେ ମରିବ ନାହିଁ, ଏଇଟା ସେ ଜାଣିଥିଲେ। କାହିଁକି ନା ଭୀମ ଦ୍ୱାରା ଯେ ମରିବ ତା ନୁହଁ, ଭଗବାନ କୃଷ୍ଣ କ'ଣ ମାରିପାରିବେନି ତା ନୁହଁ, ଭଗବାନ ତାକୁ ଯଶ ପ୍ରଦାନ କରିବା ପାଇଁ, ଭୀମଙ୍କୁ ଯଶ ପ୍ରଦାନ କରିବା ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି, ଏ କଥା ଜାଣିଥିଲେ ଗର୍ଗାଚାର୍ଯ୍ୟ, ତାଙ୍କଠାରୁ ଶୁଣିଥିଲେ ଉଦ୍ଧବ। ତେଣୁ ସିଏ ଭଗବାନଙ୍କୁ କହୁଛନ୍ତି, ପ୍ରଭୁ ଆପଣ ଯାଆନ୍ତୁ ପ୍ରଥମେ କେଉଁଠିକି, ଇନ୍ଦ୍ରପ୍ରସ୍ଥ ଯାଆନ୍ତୁ, ସେଠି ଭୀମ ଏବଂ ଅର୍ଜୁନଙ୍କ ସହିତ ଆପଣ ଯିବେ, କେଉଁଠିକି ମଗଧ ଯିବେ, ସେଇଠି ଆପଣ ଜରାସନ୍ଧକୁ ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ ପ୍ରାର୍ଥନା କରିବେ ବା ଆହ୍ୱାନ କରିବେ। ତେଣୁ ସେଇଥିରେ ଭୀମ ଆପଣଙ୍କୁ ସେ ଜରାସନ୍ଧକୁ ମାରିବ, କାରଣ ଆପଣ ସେଠି ରହିଥିବାରୁ ଆପଣ ତାଙ୍କୁ ଶକ୍ତି ପ୍ରଦାନ କରିବେ, ଏ କଥା କହିବାରୁ ତେଣୁ ତାପରେ 71 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନ ଯାଇଛନ୍ତି, ଇନ୍ଦ୍ରପ୍ରସ୍ଥ ଯାଇଛନ୍ତି। ଜୟ ଶ୍ରୀମଦ୍ ଭାଗବତଙ୍କ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ।